ବୁଝିଲି। ମୁଁ ଆଜି କହିବାକୁ ଯାଉଛି ଚିଙ୍ଗୁଡ଼ି ଆଉ ଦେଶୀ ଆଳୁର ତରକାରୀ। ଦେଶୀ ଆଳୁକୁ ପ୍ରଥମେ ସିଝେଇବ, ତାପରେ ତାକୁ ଛଡେଇ ଦେଇକି ଚୋପା ସୋରିଷ ବାଟିବ, ସୋରିଷ ବଟା ଆଉ ଆଳୁକୁ ଟିକେ ତେଲରେ ଭାଜିକି ତାକୁ ସୋରିଷ ବଟାରେ ପକେଇବ, ଚିଙ୍ଗୁଡ଼ି ଶୁଖୁଆ ପକେଇକି ତାକୁ ଟିକେ ଘାଣ୍ଟି ଦେବ, ହଳଦୀ ଲୁଣ ପକେଇବ ପରେ, ତାପରେ ତାକୁ ସ୍ୱାଦ ଅନୁସାରେ ଟିକେ ଲୁଣ ପଡିଲା ପରେ ତାକୁ 10 ମିନିଟ ସିଝେଇ ଦେଲା ପରେ ଓହ୍ଲେଇ ଦେବ। ସେ ହେଲା ଦେଶୀ ଆଳୁ ଚିଙ୍ଗୁଡ଼ି ବେସର। ମୋ ନାଁ ପ୍ରଭାସିନୀ ଜାନି ରାଇଖୋଲ ମେଡିସାଇ ଦୁତିପଡ଼ା ଜିକି ବ୍ଲକ ଖଜିରିପଡ଼ା ଜିଲ୍ଲା କନ୍ଧମାଳ। ଗୋଟେ